ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ ଆଜିଠାରୁ ସାରା ଦେଶରେ ହେଲା ଲାଗୁ। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରର ହେଲା ସଚିବସ୍ତରୀୟ ବୈଠକ। ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ତିଆର ହେଲା ରୋଡ୍ମ୍ୟାପ୍। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଉ ଅଣସର ପିଣ୍ଡିନେ ଜ୍ୱରେ ପଡ଼ିଥିବା ମହାପ୍ରଭୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। ଏଥର ପୁରା ଖବର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆସ୍ଥାନୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଆଇନ ଅଧୀନଥି ଫି ଆର୍ଥିକ ବଚରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଧାରି ସମୟ ଭିତରେ କାମ ନାହିଁ ହେଲେ ଭତ୍ତା ଦିଆଯିବା। ଚଳିତ ଆର୍ଥିକ ବଚରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ଆଘନୁ ପ୍ରଚଳିତ ଥିବା 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବଦଲା କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବଚରେ 12,17,00,000 ଲୋକ ଇ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାଥି ସାମିଲ ଅଛନ୍। ଇ ସମୟ ଭିତରେ କର୍ମନିଯୁକ୍ତି ଦେଇକରି 184,68,00,000 ଶ୍ରମ ଦିବସ ତିଆର କରାଯାଇଛି। ସରକାରୀ ବାବଦେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ଜରିଏ 27,67,00,000 ଟଙ୍କା ଦେଇଛନ୍। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26 ବର୍ଷରେ ଲାଭ ପାଇଛନ୍। ଇ ନୂଆ ଆଇନଥି ଗ୍ରାମୀଣ ବିକାଶ ଆଉ ପରିବାରମାନଙ୍କୁ ସଶକ୍ତ କରବାର ଆଉ ଆର୍ଥିକ ସୁରକ୍ଷା ବାଗିର ବିଷୟ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକେ ନଜରଥି ରଖିକରି ନୂଆ ଆଇନ ଲାଗୁ କରାଯାଇଛି। ଓଡ଼ିଶା ବିଧାନସଭାର ଆଜି ବାଚସ୍ପତି ସୁରମା ପାଢ଼ୀଙ୍କର 2 ନେତୃତ୍ୱ ଉପରେ ଆଧାରିତ 2 କଫି ଟେବୁଲ ବୁକ୍ ଉନ୍ମୋଚନ ହେବାର ସହିତ ଗୋଟିଏ ନୂଆ ଫିଜିଓଥେରାପି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାର ଉନ୍ମୋଚନ କରିକରି କହିଛନ୍, ଇ ବହି ଜୁଆନ ପିଢ଼ି ଆର୍ ଗବେଷକମାନଙ୍କର ଲାଗି ଅମୂଲ୍ୟ ହେବା। ବିଧାନସଭା ଡିଜିଟାଇଜେସନ୍ ଆଉ ଐତିହାସିକ ଆଇନ ଲାଗି ସେ ବାଚସ୍ପତିଙ୍କୁ ପ୍ରଶଂସା କରିଛନ୍। ନୂଆ ଫିଜିଓଥେରାପି ସେଣ୍ଟର ଜରିଏ ବିଧାୟକ, ଆଘର ବିଧାୟକ, କର୍ମଚାରୀ ଆଉ ଖାସ୍ କରି ବୟସ୍କ ବ୍ୟକ୍ତିମାନେ ଲାଭ ପାଇବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଆଉ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାଥି ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଡାଟା ଭିତ୍ତିକ ନୀତି ନିର୍ମାଣ, କୃତ୍ରିମ ବୁଦ୍ଧିମତାର ବ୍ୟବହାର, ଆର୍ଥିକ ଅଗ୍ରଗତି ଆଉ ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ରୋଡ୍ମ୍ୟାପ୍ ବାବଦେ ସମୀକ୍ଷା କରାଯାଇଛି। ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିନୁ ପିଜି ତକ୍ ମାହାଲିଆ ପାଠପଢ଼ା, ଅନ୍ନପୂର୍ଣ୍ଣା ଯୋଜନା ବାଗି ଯୋଜନାମାନଙ୍କର ସଫଳତା ଉପରେ ଆଲୋଚନା କରିବାର ସହିତ ବିଭାଗୀୟ କାର୍ଯ୍ୟଦକ୍ଷତା ଆଉ ସମୟ ଭିତରେ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଜୋର୍ ଦେଇଥିଲେ। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗ ତରଫୁ ଓଡ଼ିଆ ଭାଷାର AI ଆଧାରିତ ଭଏସ୍ ବୋଟ୍ ଆଉ ଓଡ଼ିଆ ଓସିଆ ଟେକ୍ନୋଲୋଜି ଉପସ୍ଥାପନ କରାଯାଇଥିଲା। ଇତାର ସହିତ ଝାରସୁଗୁଡ଼ାକେ ଗୋଟିଏ ସମନ୍ୱିତ ବିକାଶ ମଡେଲ ବନାବା ଲାଗି ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଯା ସୁବିଧା, ବିମାନ ବନ୍ଦର ସମ୍ପ୍ରସାରଣ, ଡିଜିଟାଲ ସେବା ଆଉ ସବୁଜ ଶକ୍ତି ବାଗିର 25 ରଣନୈତିକ କ୍ଷେତ୍ର ଉପରେ ଝାରସୁଗୁଡ଼ା ଜିଲ୍ଲାପାଳ ରୋଡ୍ମ୍ୟାପ୍ ଉପସ୍ଥାପନ କରିଥିଲେ। ଭୁଲ ଥିବାର ପଢ଼ା ବହିମାନଙ୍କୁ ହଟେଇକରି ସରକାର ନିର୍ଭୁଲ ବହି ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ନାୟକ କହିଛନ୍, ନୂଆ ବହି ଆସବାର ତକ୍ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT ତରଫୁ ଓସେପା ଜରିଏ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବାର ସଂଶୋଧିତ ତଥ୍ୟକେ ନେଇକରି ପାଠ ପଢ଼ାଯିବା, ଭୁଲ୍କେ ପୂରାପୂରି ସୁଧରାବା ଋତୁରୁ ବହି ମିଲ୍ବା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଉ ଅଲଗା ଓଡ଼ିଆ ଅଭିଧାନକେ ନେଇକରି ବହିତି ଥିବା ଶବ୍ଦ ଆଉ ବ୍ୟାକରଣଗତ ଭୁଲ୍କେ ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍।
ଆମର ଆଜି ଅଲରେଡି ଏ ଯୋଉ ସଂଶୋଧିତ ବହି ୱେବସାଇଟ୍ରେ ରଖିବା ପାଇଁ ବ୍ୟବସ୍ଥା କରୁଛୁ। ସଂଶୋଧିତ ତଥ୍ୟ ବର୍ତ୍ତମାନ ଯୋଉ ନୂଆ ବହି ପହଞ୍ଚାଇବା ପର୍ଯ୍ୟନ୍ତ ଏଇଟା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାପରୁ ତାଙ୍କୁ ଓରିଏଣ୍ଟେସନ ବି କରାଯିବ। ୟା ଉପରେ ତର୍ଜମା କରିକି ଯାହା ଆବଶ୍ୟକ ସ୍ଥଳେ ସଂଶୋଧିତ କରି ନୂଆ ପାଠ୍ୟ ପୁସ୍ତକ ତୟାରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଆଉ ସେ ଅନୁସାରେ ଖୁବ୍ ଶୀଘ୍ର ଆମେ ଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଶେଷଜ୍ଞଙ୍କର ପରାମର୍ଶ ନେବା ପାଇଁ ଆମେ ଗୋଟେ ଇମିଡିଏଟଲି ପଦକ୍ଷେପ ନେଉଛୁ। ପୋର୍ଟାଲ ୱେବସାଇଟ୍ ମାଧ୍ୟମରେ ତାକୁ ଦିଆଯିବ ଆଉ ତା ଉପରେ ଲୋକଙ୍କର ଯଦି କିଛି ଆପତ୍ତି ବା ସଜେସନ୍ ତାକୁ ବି ଆମେ ବିଚାର କରିବୁ।
ନିଶା କାରବାର ବିରୋଧୀ ଓଡ଼ିଶା ପୁଲିସର ଅଭିଯାନକେ ବଡ଼ ସଫଳତା ମିଳିଛି। 1,911 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ 2,106 କୋଟି ଟଙ୍କାର ଗଞ୍ଜେଇ ଆଉ 225 କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍, ଖୁବ୍ ଜଲ୍ଦି 4 ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ଆଉ ଏଏନ୍ଟିଏଫ୍ ଗଠନ ହେବା। ବଛରକ 100 ଜଣ ଡ୍ରଗ୍ସ ମାଫିଆଙ୍କ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଜୁଲାଇ 2024 ମାର୍ଚ୍ଚ 2026 ଭିତରେ 245 ମାମଲା ରୁଜୁ ହେବାର ସହିତ 3,502 ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ରାଜ୍ୟ ହେଉଥିବାର ମୌସୁମୀ ବର୍ଷା ଲାଗି ସହରାଞ୍ଚଳମାନଙ୍କେ ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥା ୟୁଏଲ୍ବି ସତର୍କ ରହିବାରକେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଆଉ ସବୁ ୟୁଏଲ୍ବିମାନଙ୍କୁ କେନ୍ସିଭିଲ୍ ବର୍ଷା ଲାଗି ହେଉଥିବା ପରିସ୍ଥିତିର ମୁକାବିଲା କରବାରକେ ପୂରାପୂରି ପ୍ରସ୍ତୁତ ରହିବାରକେ କହିଛନ୍। ନାଗରିକମାନଙ୍କର ସୁରକ୍ଷା ଆଉ ନିରବଚ୍ଛିନ୍ନ ସେବା ସରକାରଙ୍କର ପ୍ରାଥମିକତା ଆଏ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍। ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ ର୍ୟାପିଡ୍ ଆକ୍ସନ ଦଲ ସକ୍ରିୟ ରଖବାର ପମ୍ପ ଆଉ ପାନ୍ କାଢ଼ବାର ଉପକରଣ ପ୍ରସ୍ତୁତ ରଖବାରକେ କୁହାଯାଇଛି। ଜଳବନ୍ଦୀ ଆଉ ଡ୍ରେନେଜ୍ ସମସ୍ୟା ଲାଗି ନାଗରିକମାନେ ସହରସାଥୀ 1929 ହେଲ୍ପଲାଇନ୍ଥି ଅଭିଯୋଗ କରିପାରିବେ। ବିଭାଗ ତରଫୁ ଜିଲ୍ଲା ପ୍ରଶାସନ ଆଉ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସାଙ୍ଗେ ତାଲମେଲ ରଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦିଆଯାଇଛି। ଦେବସ୍ନାନ ପୁନି ସର୍ବାରୁତୁରୁ ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ଚାଲିଛେ। ଦୈତାପତି ସେବକମାନଙ୍କର ଜ୍ୱରେ ପଡ଼ିଥିବା ମହାପୁରୁମାନଙ୍କର ଗୁପ୍ତ ସେବା ଉପଚାରଥି ଲାଗିଛନ୍। ଅଣସର ଘରେ ଥିବାନୁ ମହାପୁରୁମାନଙ୍କୁ ଧୋପ କପଡ଼ା ଆଉ ଫୁଲ ଲଗାଯାଉଛେ। ଦିନକ 2 ଥର ଖାସ ପଣା ପାଚନ ପାଏନ୍ ତିଆରି କରାଯାଇକରି ମହାପ୍ରଭୁଙ୍କୁ ଲାଗି କରାଯାଉଛେ। ସେଆଡ଼େ ଜଗମହନ୍ତି ପଟିଦିଅଙ୍କର ପୂଜାପାଠ ମୂଲ ହେଇଛେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜାଗାନ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କର ଜାଗାଥି ମା ଭୁବନେଶ୍ୱରୀ ଆଉ ଶ୍ରୀବଳଭଦ୍ରଙ୍କର ଜାଗାଥି ଅନନ୍ତ ବାସୁଦେବ ପଟିଦିଅ ରୂପଥି ପୂଜା ପାଉଛନ୍। ଡାକ୍ତରମାନଙ୍କର ସମାଜର ଲୋକଙ୍କର ଲାଗି ସେବା ଆଉ ତ୍ୟାଗକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ତାରିଖ ପଶ୍ଚିମବଙ୍ଗର ନାକର ଡାକ୍ତର ଆଉ ଆଘର ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଇ ବଛର ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ଜାତୀୟ ଡାକ୍ତର ଦିବସ ଅବସରରେ ବୁର୍ଲା ଭୀମସାର ସାମାଜିକ ପ୍ରତିଷେଧକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା କୁମାରୀ ପଣ୍ଡା ଆକାଶବାଣୀକେ କହିଛନ୍।
ଆଜି ଜାତୀୟ ଡାକ୍ତର ଦିବସ ଡକ୍ଟର ବିଧାନଚନ୍ଦ୍ର ରାୟଙ୍କ ସ୍ମୃତିରେ ଆମେ ଜାତୀୟ ଡାକ୍ତର ଦିବସ ପାଳନ କରୁଛୁ। ଏଇ ଦିନ ସମାଜର ସବୁ ବର୍ଗର ଲୋକମାନେ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଉଛନ୍, ସମ୍ମାନ ଜଣାଉଛନ୍। ବର୍ତ୍ତମାନ ସମାଜରେ ଡାକ୍ତରୀ ପେଶା ଦାୟିତ୍ୱ ଜଟିଳତା ଓ ଆହ୍ୱାନ ବହୁତ ବଢ଼ିଛି। ଅନ୍ୟମାନଙ୍କର ଦେହ ସଜମ ସଜମ ନିଜର ଦେହ ବିଗିଡି ଯାଉଛି। ସେଥିଲାଗି ଏ ବର୍ଷ ଡାକ୍ତରମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବଢ଼ାବାର ଲାଗି ଆଜିର ଦିନରେ ଆହ୍ୱାନ କରାଯାଉଛି। ଡାକ୍ତରମାନେ ଚେଷ୍ଟା କରମା ସମାଜ ଆମକୁ ସହଯୋଗ କରୁ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଇ ପରୀକ୍ଷା 10 ତାରିଖ ତକ୍ ଚାଲ୍ବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ବଜେନୁ ମୂଲ ହୋଇକରି 11:30 ବଜେ ତକ୍ ଚାଲ୍ବା। ଖାଲି ଗଣିତ ପରୀକ୍ଷା ଲାଗି ଅତ୍କା 15 ମିନିଟ୍ ସମୟ ଦିଆଯିବା। ପରୀକ୍ଷା କେନ୍ଦ୍ରକେ ସ୍ୱଚ୍ଛ ଆଉ ଶୃଙ୍ଖଳିତ କରବାର୍ ଲାଗି ସବୁ ପରୀକ୍ଷା କେନ୍ଦ୍ରନ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥା ଆଇଆଇଏମ୍ସି 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ତାରିଖ ସକାଳ 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସରନ ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଥି ଯୋଗାଯୋଗ କରିପାରିବେ। ଶେଷ ମୁଖ୍ୟ ଖବର ଫେରଖାଏ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକ ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ ଆଜିଠାରୁ ସାରା ଦେଶ ହେଲା ଲାଗୁ। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତା ଭୁବନେଶ୍ୱରରେ ହେଲା ସଚିବ ସ୍ତରୀୟ ବୈଠକ। ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ତିଆରି ହେଲା ରୋଡ୍ମ୍ୟାପ୍। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଉ ଅଣସର ପିଣ୍ଡିନ ଜ୍ୱର ପଡ଼ିଥିବା ମହାପୁରୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। আজির আঞ্চলিক খবর ইন শেষ হল। জুহার।